ആകാശവാണി. ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା. ମୁଖ୍ୟ ସମ୍ବାଦ, ଦେଶରେ ଅଭିବୃଦ୍ଧି ଓ ସ୍ଥିରତା ଆଣିବାରେ ବ୍ଲୁ ଇକୋନମିର ଅବଦାନ ରହିଛି ବୋଲି କହିଲେ ପ୍ରଧାନମନ୍ତ୍ରୀ. ନିୟମ ଉଲ୍ଲଙ୍ଘନକାରୀ 474 ପଞ୍ଜିକୃତ ଅଣସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳକୁ ତାଲିକାରୁ ବାଦ୍ ଦେଲେ ନିର୍ବାଚନ ଆୟୋଗ. ପ୍ରଧାନମନ୍ତ୍ରୀଙ୍କୁ ଶିଖ ପ୍ରତିନିଧି ମଣ୍ଡଳୀ ଭେଟି ଗୁରୁ ଗୋବିନ୍ଦ ସିଂଜୀଙ୍କ ଅବଶେଷ ଥିବା ଗୁରୁଦ୍ୱାର ସାହିବର ସୁରକ୍ଷା ପାଇଁ କଲେ ଅନୁରୋଧ. ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା 1965 ଯୁଦ୍ଧର 60ତମ ବାର୍ଷିକୀ ପାଳନ ଅବସରରେ ଶହୀଦ ଯବାନଙ୍କ ପରିବାରଙ୍କୁ ଭେଟିଲେ ପ୍ରତିରକ୍ଷା ମନ୍ତ୍ରୀ. ଅପରେସନ ସିନ୍ଦୁର ବିଜୟର ଶ୍ରେୟ ଭାରତୀୟ ସେନାକୁ ଦେଲେ. ଏବଂ ଏସିଆ କପ୍ ପୁରୁଷ ଟି20 କ୍ରିକେଟ୍ ପ୍ରତିଯୋଗିତାର ଆଜିର ମ୍ୟାଚ୍ରେ ଭାରତ ଓ ଓମାନ ମଧ୍ୟରେ ହେବ ମୁକାବିଲା. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଦେଶର ଅଭିବୃଦ୍ଧି, ସମୃଦ୍ଧି, ସ୍ଥିରତା ଏବଂ ଜାତୀୟ ଶକ୍ତିକୁ ଦୃଢ଼ୀଭୂତ କରିବାରେ ବ୍ଲୁ ଇକୋନମିର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି. ସାମାଜିକ ଗଣମାଧ୍ୟମ ପୋଷ୍ଟରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂଙ୍କ ଏକ ଲେଖାକୁ ଉଲ୍ଲେଖ କରି ଶ୍ରୀ ମୋଦି କହିଛନ୍ତି ସାଗରମାଳା, ଗଭୀର ସମୁଦ୍ର ଅଭିଯାନ ଏବଂ ହରିତ ସାଗର ନିର୍ଦ୍ଦେଶାବଳୀ ପରି ପଦକ୍ଷେପଗୁଡ଼ିକ ଗଭୀର ସମୁଦ୍ରରେ ଥିବା ସମ୍ଭଳଗୁଡ଼ିକୁ ପୁନରୁଦ୍ଧାର କରି ଏହାକୁ ମାନବ ସମାଜର କାର୍ଯ୍ୟରେ ଲଗାଇବା ପାଇଁ ଭାରତ ନେତୃତ୍ୱ ନେଉଛି. ନିର୍ବାଚନ ଆୟୋଗ ନିୟମ ଉଲ୍ଲଙ୍ଘନକାରୀ 474 ପଞ୍ଜିକୃତ ଅଣସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳକୁ ତାଲିକାରୁ ବାଦ୍ କରିଛନ୍ତି. 2019 ପରଠାରୁ କ୍ରମାଗତ 6 ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢ଼ିବାରେ ଏହି ଦଳଗୁଡ଼ିକ ସର୍ତ୍ତ ପୂରଣ କରିବାରେ ବିଫଳ ହେବା ପରେ ଆୟୋଗ ଏହି ନିଷ୍ପତ୍ତି ନେଇଛନ୍ତି. ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ଆୟୋଗ ଗତମାସରେ 334 ପଞ୍ଜିକୃତ ଅଣସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳକୁ ତାଲିକାରୁ ବାଦ୍ ଦେଇଥିବା ବେଳେ ଗତ 2 ମାସ ମଧ୍ୟରେ 808 ଦଳକୁ ତାଲିକାରୁ ବାହାର କରିଛନ୍ତି. ଆୟୋଗଙ୍କ ପକ୍ଷରୁ କୁହାଯାଇଛି ଏପରି 369 ପଞ୍ଜିକୃତ ଅଣସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳକୁ ଚିହ୍ନଟ କରାଯାଇଛି, ଯେଉଁମାନେ ଗତ 3 ଆର୍ଥିକ ବର୍ଷରେ ନିର୍ଦ୍ଧାରିତ ସମୟ ମଧ୍ୟରେ ସେମାନଙ୍କର ବାର୍ଷିକ ଅଡିଟେଡ୍ ଆକାଉଣ୍ଟ ଦାଖଲ କରିନାହାନ୍ତି. ଏହି ଦଳଗୁଡ଼ିକ ଦେଶର 23 ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ଚିହ୍ନଟ କରାଯାଇଛି. ଏହି ଦଳମାନଙ୍କୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ନିର୍ବାଚନ କାର୍ଯ୍ୟାଳୟରୁ କାରଣ ଦର୍ଶାଅ ନୋଟିସ୍ ଜାରି କରିବାକୁ ନିର୍ଦ୍ଦେଶ ଦିଆଯାଇଛି, ତେବେ ସେମାନଙ୍କୁ ସମ୍ପୃକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ହେବାକୁ ଥିବା ଶୁଣାଣିରେ ନିଜର ପକ୍ଷ ରଖିବାକୁ ସୁଯୋଗ ଦିଆଯିବ ବୋଲି ନିର୍ବାଚନ ଆୟୋଗ କହିଛନ୍ତି. ସେବା ଏବଂ ସୁଶାସନ ଅର୍ଥାତ୍ ଜନସେବା ଓ ସୁଶାସନର ମନ୍ତ୍ର ଦ୍ୱାରା ପରିଚାଳିତ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ପରିବର୍ତ୍ତନ ଏବଂ ପ୍ରଗତି ଆଣିବା ପାଇଁ ଅହରହ ଉଦ୍ୟମ କରିଆସୁଛନ୍ତି. ଆମର ସ୍ୱତନ୍ତ୍ର ଧାରାବାହିକ ସେବା ପର୍ବରେ ଆସନ୍ତୁ ଶୁଣିବା ମୋଦି ସରକାର କିଭଳି ବେଟି ବଚାଓ ବେଟି ପଢ଼ାଓ ଅଭିଯାନ ମାଧ୍ୟମରେ ପ୍ରତ୍ୟେକ ଶିଶୁକନ୍ୟାଙ୍କର ସମ୍ମାନ, ସୁରକ୍ଷା ଏବଂ ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି. ହରିୟାଣାର ପାନିପଥ ଏକ ଐତିହାସିକ ସ୍ଥାନ ଭାବେ ଦେଶରେ ପରିଗଣିତ ହୋଇଛି. ଇତିହାସର 3 ଗୁରୁତ୍ୱପୂର୍ଣ୍ଣ ଯୁଦ୍ଧ ଏହି ଭୂମିରେ ହୋଇଥିଲା। ପୁଣି ଥରେ 2015 22 ଜାନୁଆରୀରେ ପାନିପଥର ଏହି ମାଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ନୂତନ ଯୋଜନା ବେଟି ବଚାଓ ବେଟି ପଢ଼ାଓ ଅଭିଯାନ ଆରମ୍ଭ କରି ଇତିହାସ ରଚିଛନ୍ତି। ଦେଶର ଶିଶୁକନ୍ୟାମାନଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ କହିଛନ୍ତି
आज महिलाएं रत्ती भर भी पीछे नहीं और ये सामर्थ्य हमारी शक्ति में है।
କେନ୍ଦ୍ର ସରକାର ଆକାଂକ୍ଷୀ ଯୋଜନାରେ ଦେଶରେ ଶିଶୁଲିଙ୍ଗ ତାରତମ୍ୟରେ ଅବନତିକୁ ରୋକିବା ପାଇଁ ଲିଙ୍ଗ ନିରୂପଣ ରୋକିବା ତଥା ଶିଶୁକନ୍ୟାମାନଙ୍କର ଜୀବନ ରକ୍ଷା, ସୁରକ୍ଷା ଏବଂ ଶିକ୍ଷା ପ୍ରଦାନକୁ ଗୁରୁତ୍ୱ ଦେଉଛନ୍ତି। ସରକାରଙ୍କର ଏହି ଯୋଜନା ସମାଜରେ ଏକ ବ୍ୟାପକ ପରିବର୍ତ୍ତନ ଆଣିବାରେ ମୁଖ୍ୟ ପୁରୋଧ ସାରିଛି। ଆସନ୍ତା 2047 ସୁଦ୍ଧା ବିକଶିତ ଭାରତ ଗଠନ କରିବାର ଲକ୍ଷ୍ୟରେ ନାରୀମାନଙ୍କର ବିକାଶ ତଥା ପ୍ରଗତିକୁ ସରକାର ଗୁରୁତ୍ୱ ଦେଉଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଜି ଶିଖ ପ୍ରତିନିଧି ମଣ୍ଡଳୀ ଭେଟି ଆଲୋଚନା କରିଛନ୍ତି। ଶିଖ ଗୁରୁ ଗୋବିନ୍ଦ ସିଂଜୀ ଏବଂ ମାସା ସାହେବ କୌରଜୀଙ୍କ ପବିତ୍ର ଅବଶେଷ ଥିବା ଗୁରୁଦ୍ୱାର ସାହିବର ସୁରକ୍ଷା ପାଇଁ ସେମାନେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି ତାଙ୍କୁ ପ୍ରଦାନ କରାଯାଇଥିବା ଏହି ଦାୟିତ୍ୱ ଇତିହାସର ଏକ ମହତ୍ୱପୂର୍ଣ୍ଣ ଆଧ୍ୟାତ୍ମିକ ଅଂଶ ଅଟେ। ଏହି ପବିତ୍ର ଅବଶେଷ ଆସନ୍ତା ଯୁବପିଢ଼ିକୁ ଗୁରୁ ଗୋବିନ୍ଦ ସିଂଜୀ ଦେଖାଇଥିବା ସାହସ, ଧାର୍ମିକତା, ନ୍ୟାୟ ଏବଂ ସାମାଜିକ ସଦ୍ଭାବର ସନ୍ଦେଶ ପ୍ରେରଣା ଯୋଗାଇବ। ପରବର୍ତ୍ତୀ ପିଢ଼ିର ଜିଏସ୍ଟି ସଂସ୍କାର ପରେ ଦେଶର ସମସ୍ତ କ୍ଷେତ୍ରରେ ଉତ୍ସାହ ଦେଖାଦେଇଛି। ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ନିବେଶକ ପର୍ଯ୍ୟନ୍ତ ଏବଂ ଶ୍ରମିକଙ୍କଠାରୁ ବୃହତ୍ ଶିଳ୍ପପତି ପର୍ଯ୍ୟନ୍ତ ସମସ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜିଏସ୍ଟି ସଂସ୍କାରକୁ ସ୍ୱାଗତ କରୁଛନ୍ତି। ଗତମାସ 15 ତାରିଖରେ ଦିଲ୍ଲୀର ଲାଲକିଲ୍ଲାରୁ ଶ୍ରୀ ମୋଦି ଦୀପାବଳି ପୂର୍ବରୁ ଦେଶବାସୀଙ୍କୁ ଜିଏସ୍ଟି ସଂସ୍କାର ସ୍ୱରୂପ ଉପହାର ସମ୍ପର୍କରେ ଘୋଷଣା କରିଥିଲେ। ଜିଏସ୍ଟି ପରିଷଦ ଗତ 3 ତାରିଖରେ ଅନୁଷ୍ଠିତ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଘୋଷଣାକୁ ବାସ୍ତବତାର ରୂପାନ୍ତର କରିଛି। ଜିଏସ୍ଟି ଟିକସ ହାର ପୂର୍ବରୁ 5 ଥାକିଆ ଥିବାବେଳେ ଏହାକୁ ପରିବର୍ତ୍ତନ କରାଯାଇ କେବଳ 5 ଓ 18% ଅର୍ଥାତ୍ 2 ଥାକିଆ କରାଯାଇଛି, ଫଳରେ ଦୈନନ୍ଦିନ ସାମଗ୍ରୀ ଉପରୁ ଟିକସ ହାର ବହୁ ପରିମାଣରେ ହ୍ରାସ ପାଇବା ଫଳରେ ଜନସାଧାରଣଙ୍କ ଜୀବନଧାରଣର ମାନ ଉନ୍ନତ ହେବ ବୋଲି କୁହାଯାଇଛି। ଆସନ୍ତା ସୋମବାରଠାରୁ ପରବର୍ତ୍ତୀ ପିଢ଼ିର ଜିଏସ୍ଟି ସଂସ୍କାର ଲାଗୁ ହେବ। ଜିଏସ୍ଟି ସଂସ୍କାରରେ କେନ୍ଦ୍ର ସରକାର ଅଟୋମୋବାଇଲ୍ ଶିଳ୍ପରେ ବ୍ୟାପକ ପରିବର୍ତ୍ତନ କରିଛନ୍ତି। ଜିଏସ୍ଟି ପରିଷଦ ଦୁଇଚକିଆ ଯାନ ଏବଂ ଛୋଟ କାର୍ ଉପରେ ଟିକସ ହ୍ରାସ କରିଛନ୍ତି। 350cc ବିଶିଷ୍ଟ ଦୁଇଚକିଆ ଯାନ ଉପରେ ଟିକସ ହାର 28%ରୁ 18%କୁ ହ୍ରାସ କରାଯାଇଛି, ଯାହା ନିମ୍ନ ମଧ୍ୟବିତ୍ତ ପରିବାର, ଯୁବପିଢ଼ି ଏବଂ ପ୍ରତ୍ୟହ ଦୁଇଚକିଆ ଯାନ ଉପରେ ନିର୍ଭର କରି ଗୁଜୁରାଣ ମେଣ୍ଟାଉଥିବା ଲୋକମାନଙ୍କ ପାଇଁ ସୁବିଧା ଯୋଗାଇଦେବ। ସେହିପରି ଛୋଟ କାର୍ ଉପରେ ଜିଏସ୍ଟି 28%ରୁ 18%କୁ ହ୍ରାସ କରାଯାଇଛି। ନିମ୍ନ ମଧ୍ୟବିତ୍ତ ପରିବାରଗୁଡ଼ିକୁ ଏ ଟିକସ ହ୍ରାସ କାର୍ କିଣିବା ପାଇଁ ସୁଯୋଗ ପ୍ରଦାନ କରିବ। ଅନ୍ୟପକ୍ଷରେ ଜିଏସ୍ଟି ହ୍ରାସ ପାଇବା ଫଳରେ ବିନିର୍ମାଣ, ବିକ୍ରୟ, ସେବା ଏବଂ ଆର୍ଥିକ କ୍ଷେତ୍ରରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ଦେଶ ବିକାଶରେ ମଧ୍ୟ ସହାୟକ ହେବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଅପରେସନ୍ ସିନ୍ଦୁର ଅଭିଯାନରେ ଭାରତୀୟ ସେନା ଯେଭଳି ସମନ୍ୱୟ ଏବଂ ସାହସ ପ୍ରଦର୍ଶନ କରିଛି ତାହା ଦେଶ ପାଇଁ ବିଜୟ ଆଣିବାରେ ପଥ ପରିଷ୍କାର କରିଥିଲା। ନୂଆଦିଲ୍ଲୀର ଯୁଦ୍ଧ ସ୍ମାରକୀଠାରେ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା 1965 ଯୁଦ୍ଧର 60ତମ ବାର୍ଷିକୀରେ ବରିଷ୍ଠ ସେନା ଅଧିକାରୀ ତଥା ସେହି ଯୁଦ୍ଧରେ ଶହୀଦ ଯବାନଙ୍କ ପରିବାରମାନଙ୍କୁ ଭେଟି ଆଲୋଚନା କରିବା ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂହ ଏହା କହିଛନ୍ତି। ସେ କହିଛନ୍ତି ଯୁଦ୍ଧଭୂମିରେ କେବଳ ଯୁଦ୍ଧ ଲଢ଼ାଯାଏ ନାହିଁ, ସମଗ୍ର ଦେଶ ପାଇଁ ସେନା ଏକାଠି ହୋଇ ଏକ ବଡ଼ ସମସ୍ୟାର ସମାଧାନ କରିବାକୁ ହିଁ ବିଜୟ ବୋଲି ବିବେଚନା କରାଯାଏ। ଭାରତ ବାରମ୍ଭାର ପ୍ରମାଣିତ କରିଛି ଯେ ଦେଶ ନିଜେ ତା'ର ଭାଗ୍ୟ ନିର୍ଦ୍ଧାରଣ କରିଛି। ଅପରେସନ୍ ସିନ୍ଦୁରର ବିଜୟ ଏହି ଉକ୍ତିର ଏକ ଉଦାହରଣ ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି।
କୋଇ ଭି ୟୁଦ୍ଧ କେବଳ ବ୍ୟାଟଲ୍ ଫିଲ୍ଡ ମେ ହି ନହିଁ ଲଡ଼ା ଜାତା ବଲକି ୟୁଦ୍ଧ ମେ ଜୋ ବିଜୟ ମିଲତି ହେ ଏକ ସାମୁହିକ ସଂକଳ୍ପ କା ଭୋ ପରିଣାମ ହୋତୀ ହେ। 1965 ଏ ଉସ କଠିନ ସମୟ ମେ ଜବ ଚାରୋ ଓର ଅନିଶ୍ଚିତତା ଓର ଚୁନୌତିୟାଁ ଥିଁ ତବ ଶ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ଜୀ କି ଦୃଢ଼ ଇଚ୍ଛା ଶକ୍ତି ବାଲେ ନେତୃତ୍ୱ ନେ ଦେଶ ମେ ଉନ୍ ଚୁନୌତିୟୋଁ କା ସାମ୍ନା କିୟା। ଶାସ୍ତ୍ରୀ ଜୀ ନେ ଉସ ଦୌର ମେ ନ କେବଳ ନିର୍ଣ୍ଣାୟକ ରାଜନୈତିକ ନେତୃତ୍ୱ ଦିଆ ବଲକି ପୁରେ ଦେଶ କେ ମନୋବଲ କୁ ଉଚାଇ ତକ ଉନ୍ହୋନେ ପହଞ୍ଚାୟା। ଉନ୍ହୋନେ ଏକ ଐସା ନାରା ଦିଆ ଜୋ ଆଜ ଭି ହମାରେ ହୃଦୟ ମେ ଗୁଞ୍ଜତା ହେ ଜୟ ଜବାନ ଜୟ କିସାନ।
କ୍ରିକେଟ୍। ଏସିଆ କପ୍ ପୁରୁଷ ଟି20 କ୍ରିକେଟ୍ ପ୍ରତିଯୋଗିତାର ଗ୍ରୁପ୍ ଏ ର ଏକ ମ୍ୟାଚ୍ରେ ଭାରତ ଓ ଓମାନ ମଧ୍ୟରେ ମୁକାବିଲା ହେବ। ଶେଖ୍ ଜାୟେଦ୍ ଷ୍ଟାଡିୟମ୍ଠାରେ ରାତି 8:00 ଏହି ମ୍ୟାଚ୍ ଖେଳାଯିବ। ଗତକାଲି ଆବୁଧାବିରେ ଅନୁଷ୍ଠିତ ମ୍ୟାଚ୍ରେ ଶ୍ରୀଲଙ୍କା 6 ୱିକେଟ୍ରେ ଆଫଗାନିସ୍ତାନକୁ ପରାସ୍ତ କରି ସୁପର ଫୋର୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଏହି ବିଜୟ ସହିତ ଗ୍ରୁପ୍ ବି ରେ ଶ୍ରୀଲଙ୍କା ଶୀର୍ଷରେ ରହିଥିବାବେଳେ 3ଟି ମ୍ୟାଚ୍ରୁ 2ଟିରେ ବିଜୟ ହାସଲ କରି ବାଂଲାଦେଶ ସୁପର ଫୋର୍ ପର୍ଯ୍ୟାୟରେ ପହଞ୍ଚିଛି। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣି ଥରେ। ଦେଶରେ ଅଭିବୃଦ୍ଧି ଓ ସ୍ଥିରତା ଆଣିବାରେ ବ୍ଲୁ ଇକୋନମିର ଅବଦାନ ରହିଛି ବୋଲି କହିଲେ ପ୍ରଧାନମନ୍ତ୍ରୀ। ନିୟମ ଉଲ୍ଲଂଘନକାରୀ 474 ପଞ୍ଜିକୃତ ଅଣସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳକୁ ତାଲିକାରୁ ବାଦ୍ ଦେଲେ ନିର୍ବାଚନ ଆୟୋଗ। ପ୍ରଧାନମନ୍ତ୍ରୀଙ୍କୁ ଶିଖ୍ ପ୍ରତିନିଧିମଣ୍ଡଳୀ ଭେଟି ଗୁରୁ ଗୋବିନ୍ଦ ସିଂଜୀଙ୍କ ଅବଶେଷ ଥିବା ଗୁରୁଦ୍ୱାର ସାହିବର ସୁରକ୍ଷା ପାଇଁ କଲେ ଅନୁରୋଧ। ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା 1965 ଯୁଦ୍ଧର 60ତମ ବାର୍ଷିକୀ ପାଳନ ଅବସରରେ ଶହୀଦ ଯବାନଙ୍କ ପରିବାରଙ୍କୁ ଭେଟିଲେ ପ୍ରତିରକ୍ଷା ମନ୍ତ୍ରୀ। ଏବଂ ଏସିଆ କପ୍ ପୁରୁଷ ଟି20 କ୍ରିକେଟ୍ ପ୍ରତିଯୋଗିତାର ଆଜିର ମ୍ୟାଚ୍ରେ ଭାରତ ଓ ଓମାନ ମଧ୍ୟରେ ହେବ ମୁକାବିଲା। ସମ୍ବାଦ ଶେଷ ହେଲା।